ओम नमो भगवते वासुदेवाय, ओम नमो भगवते वासुदेवाय, ओम भगवते वासुदेवाय। श्रीमद्भागवतम तृतीय स्कंध प्रथम अध्याय श्लोक जगत गुरु जानी जगाद कृष्ण वैद्यों से भगवान जगत गुरु एवं से जगाद बोले भगवान कृष्ण नौतानी पुंसा अमृता यनानी भगवान इतने अमृत पूर्ण कथा कहले जोटा को राजोरु मैंने कितने पुण्य ले सा पुण्य The message of Godhead is always like nectar to the devotees, but it is just the opposite to the non-devotees. Bhagavan kar katha, Bhagavan kar bharta, so bhaktavan pahi amrut bhali. Kintu abhaktavan pahi eta shikolta. Jemdi udharana dosan prabhupada na, sugar candy is always sweet to a healthy man. Akurasa, सुस्थ व्यक्ति पाई सब मीठा किंतु व्हाट इट टेस्ट वेरी बिटर टू पर्सन सफरिंग फ्रॉम जंडिस तमर जो भिणई थिले फकीर तांको जंडिस जो गदर हैला तांको जो दिया हो एक शुगर कैंडी तांको मीठा लागो हम पीता लागो
इता लागी थिला बाबा
भगवान पूर्वर महाभारत युद्ध पूर्व पड़ जाइंट एवं 35 वर्ष काल तीर्थयात्रा करके फेर से शुणा पाइले जे महाभारत युद्ध शेष हो जाती तेणु से समय से उद्धव सहित वृंदावन उद्धव सहित देखाई तेणु से भगवान विषय पचार पांडवान विषय पचार कौर मान विषय पचार प्रश्न उत्तर उद्धव पतन कहते एक सब प्रथम अध्याय कहले से कथा द्वितीय अध्याय कह मर्त्य लीला सुजोग जी मर्त्य लीला करते भगवान को तो जानपरि आम ये आखिर देखी तेणु भगवान केमी आम देखा से भगवान मर्त्य लीला उपयुक्त गोटे शरीर धारण करते सुजोग माया बल दर्शित निजर आत्मा माया संभवामी आत्ममाया जो रही भगवान जगमाया बल जगमाया बल भगवान एवली शरीर धारण करते दर्शिता गृहतम एवली धारण करते जहाँ को देखिपर एवं से शरीर एवली भाव सुंदर से भीष्मापन बहुत भीष्म প্রদান করুথলা সেশ্বর আরটুকু দেখে কি এমনি কি সোসে আছ নিজর মধ্যে সে ভগবান রূপ দেখি কি আশ্চর্য হয়েছিল শাস্ত্রী বন্যাগজ ভাগবতম রে ভগবান দ্বারকারে লীলা করুথলে তাঙ্কর যে স্ফটিক খম্ব সবু রয়েছে স্তম্ভ স্ফটিক স্তম্ভরে তাঙ্কর নিজের প্রতিচ্ছবি পড়িকি যেগুলো দেখুছন্তি সে দেখিকি কুছন্তি ইয়ে পুরুষ লোকটি কিয়ে ତାଙ୍କୁ ମୁଁ ଆଲିଙ୍ଗନ କରିବା ପାଇଁ ମୋର ମନ ଇଚ୍ଛା ହେଉଛି ତେଣୁ ଯେତେବେଳେ ମୁହଁଟାକୁ ଏପଟ ସେପଟ କରିଦେ ସେ କହୁ ଏଇଟା ମୋର ଛବି ପ୍ରତିଛବି ମୋର ରୂପ ଏତେ ସୁନ୍ଦର ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି ବିସ୍ମାପନ ନିଜର ମଧ୍ୟ ବିସ୍ମା ସୃଷ୍ଟି କରୁଛନ୍ତି ସୌଭଗର୍ଦ୍ଧେ ସମସ୍ତଙ୍କୁ ସେ ସୌଭାଗ୍ୟ ପ୍ରଦାନ କରୁଛନ୍ତି ସୌଭଗର୍ଦ୍ଧେ ପରମ ପଦମ ଭୂଷଣ ଭୂଷଣାଙ୍ଗମ ସୌଭାଗ ଅତିଶୟ ସୌଭାଗର୍ଦ୍ଧେ ଶ୍ରୀ ଶ୍ରୀ ଶ୍ରୀଦର୍ଶନ କରୁଛନ୍ତି ସୌଭାଗ୍ୟ ଅତିଶୟ ଯେଉଁମାନେ ଏଇସବୁ ଭଗବାନଙ୍କ ଦର୍ଶନ କରୁଛନ୍ତି ଅତିଶୟ ସୌଭାଗ୍ୟ ସେମାନେ ପ୍ରାପ୍ତ ହେଉଛନ୍ତି ଏବଂ ପରମ ପଦମ ଶ୍ରେଷ୍ଠ ପଦ ମଧ୍ୟ ସେମାନେ ପ୍ରାପ୍ତ ହେବେ ଭଗବତ ଧାମ ପ୍ରାପ୍ତ ହେବେ ଏବଂ ଭଗବାନଙ୍କ ଶରୀର ଏଭଳି ଶରୀରରେ ବିଭିନ୍ନ ଭୂଷଣ ସବୁ ଧାରଣ କରିଛନ୍ତି ଅଳଙ୍କାର କର୍ଣ୍ଣରେ କୁଣ୍ଡଳ ବାସ୍ତବମଣି ଏସବୁ ସବୁ ଧାରଣ କରୁଛନ୍ତି ଇଏ ଭୂଷଣ ଭୂଷଣାଙ୍ଗମ ଭୂଷଣାନା ଭୂଷଣାନି ଅଙ୍ଗାନି ଜସ୍ମିନ ଏ ଭୂଷଣ ସବୁ ତାଙ୍କର ଅଙ୍ଗରେ ରହିଥିବାରୁ ସେମାନେ ସବୁ ଭୂଷଣ ମାନେ ସେମାନେ ଶୋଭିତ ହେଉଛନ୍ତି ଭଗବାନଙ୍କର ଅଙ୍ଗରେ ସେମାନେ ଶୋଭା ପାଉଛନ୍ତି ଭଗବାନ ଅଙ୍ଗ ଶୋଭା ପାଉନି ତୁମେ ଯେଉଁ ଲଗାଉଛ ସୁନା ଚେନ ଲଗେଇକିରି ସେ ଲୋକମାନେ ଅଧା ଅଲଗ୍ନ ହେଇକି ଦେଖୁଛନ୍ତି ତାଙ୍କର ସେ ସୁନାକୁ ଦେଖୁଛନ୍ତି କକ୍ଷ ଦେଖୁଛନ୍ତି ସେ ଭାବୁଛନ୍ତି ନା ସୁନ୍ଦର ସର୍ବ ସୁନ୍ଦର ହେଇଗଲା କିନ୍ତୁ ଭଗବାନଙ୍କର ଓଲଟା ଭଗବାନ ଅଳଙ୍କାର ପିନ୍ଧିଲେ ଅଳଙ୍କାର ମାନେ ସେବା ପାଇଲେ ପ୍ରଭୁପାଦ ମହାରାଜ କହୁଛନ୍ତି ଇନ୍ ଦ ବୈକୁଣ୍ଠ ଲୋକସ୍ ଦି ଲର୍ଡ ଇଜ୍ ମର୍ସିଫୁଲ୍ ଟୁୱାର୍ଡ ଦି ଲିବରେଟେଡ୍ ଅର୍ ନିତ୍ୟମୁକ୍ତ ଲିଭିଙ୍ଗ ଏଣ୍ଟ୍ରିଜ୍ ବୈକୁଣ୍ଠ ଲୋକରେ ଭଗବାନ ଯେଉଁମାନେ ବୈକୁଣ୍ଠ ଲୋକରେ କେଉଁମାନେ ଅଛନ୍ତି ନା ସବୁବେଳେ ନିତ୍ୟ ମୁକ୍ତ ଯେଉଁମାନେ ସେମାନେ ଶୁଭ୍ର ଅଛନ୍ତି ତେଣୁ ଭଗବାନ ତାଙ୍କ ପ୍ରତି କୃପା ପ୍ରଦାନ କରୁଛନ୍ତି ବିଭିନ୍ନ ପ୍ରକାର ତାଙ୍କର ସେବା ଗ୍ରହଣ କରୁଛନ୍ତି କିନ୍ତୁ ବଟ୍ ଇନ୍ ହିଜ୍ ପାଷ୍ଟ ଟାଇମ୍ସ ଇନ୍ ଦ ମେଟେରିଆଲ୍ ୱାର୍ଲଡ ଇଜ୍ ମର୍ସିଫୁଲ୍ ଇଭେନ୍ ଟୁ ଦ ଫଲନ୍ ସୋଲ୍ସ ହୁ ଆର୍ ନିତ୍ୟବଦ୍ଧ ଅର୍ କଣ୍ଡିସନ୍ ଫର୍ ଏଭର୍ କିନ୍ତୁ ଭଗବାନ ତାଙ୍କର ଯେଉଁ ଲୀଳା ଭୌତିକ ଜଗତ କରୁଛନ୍ତି ଏମାନେ ନିତ୍ୟବଦ୍ଧ ଲୋକମାନଙ୍କ ପାଇଁ କରୁଛନ୍ତି ଏମାନେ ସବୁବେଳ ପାଇଁ ଭୌତିକ ଜଗତ ଜୀବନରେ ବନ୍ଧା ହେଇକି ରହିଛନ୍ତି ତାଙ୍କ ପାଇଁ ଇଜ୍ ମର୍ସିଫୁଲ୍ ଇଭେନ୍ ଟୁ ଦି ଫଲନ୍ ସୋଲ୍ସ ତେଣୁ ଏମାନଙ୍କ ପାଇଁ ମଧ୍ୟ ଭଗବାନ କୃପା କରୁଛନ୍ତି ତାପରେ ତଥୈବଚାନ୍ୟ ନରଲୋକ ବୀରା ଭଗବାନଙ୍କର ଲୀଳା ସବୁ ସ୍ମରଣ କରିକି ଉଦ୍ଧବ କହୁଛନ୍ତି ଭଗବାନଙ୍କର ନିଜ ଲୋକ କଥା କ'ଣ କହିବା ଯେଉଁମାନେ ଭଗବାନଙ୍କର ଶତ୍ରୁ ହିସାବରେ ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି ପଣ୍ଡମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି ସେମାନେ ମଧ୍ୟ ତଥା ଏବଂ ଭଗବାନଙ୍କ କୃପା ଏଭଳି ସେମାନେ ସେ ନରଲୋକ ବୀରମାନେ ଅନ୍ୟ ନରଲୋକ ବୀରମାନେ ସେମାନେ ଯାହାବେ କୃଷ୍ଣ ମୁଖାରବିନ୍ଦମ ସେ ଯୁଦ୍ଧ ଭୂମିରେ ଭଗବାନଙ୍କର ମୁଖପଦ୍ମକୁ ନେତ୍ରୈ ପିବନ୍ତୁ ନୟନାଭିରାମ ତାଙ୍କର ନେତ୍ରରେ ଯେତେବେଳେ ଦେଖୁଥିଲେ ଭଗବାନଙ୍କ ସେ ରୂପକୁ ସେତେବେଳେ ତାଙ୍କର ଭଗବାନଙ୍କ ନୟନ ସୁନ୍ଦର ନୟନକୁ ତାଙ୍କ ନେତ୍ରରେ ସେମାନେ ପିଇ ଯାଉଥିଲେ ଏତେ ଭଗବାନଙ୍କ ରୂପ ମଧ୍ୟ ରହିଛି ଏବଂ ସେହି ସମୟରେ ପାର୍ଥାସ୍ତ୍ର ପୂତା ପଦମା ପୁରସ୍ ପାର୍ଥ ତାଙ୍କୁ ଯେଉଁ ଦିନ ଯେଉଁ ଅସ୍ତ୍ର ଛାଡ଼ୁଥିଲେ ଗାଣ୍ଡିବଦନରୁ ସେ ଶର ଦ୍ୱାରା ସେମାନେ ମୃତ୍ୟୁବରଣ କ'ଣ କରୁଥିଲେ ସେମାନେ ପୂତା ହେଇଯାଉଥିଲେ ପବିତ୍ର ହେଇଯାଉଥିଲେ ପଦ୍ମା ପୁରସ୍ ପବିତ୍ର ହେଇକିରି ଭଗବାନଙ୍କର ଧାମ ପଦ
ଯୁଦ୍ଧ କଲାବେଳକୁ ତାଙ୍କ ଭଗବାନଙ୍କୁ ଦେଖିଲେ ତାଙ୍କୁ ପୁରା
ଆନନ୍ଦ ଆନନ୍ଦ ଅତିଶୟରେ ଏ ମୃତ୍ୟୁବରଣ କରୁଛନ୍ତି, କଷ୍ଟ ହେବନି, ତାଙ୍କ ଦେହରେ ଫୁଲ ଲାଗୁନି, ସେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ସିଏ ଭଗବାନଙ୍କର ରୂପ ଦେଖିକି ଏତେ ଆନନ୍ଦ ରହିଛନ୍ତି, ତାଙ୍କୁ କଷ୍ଟ ଜଣାପଡ଼ୁନି, ଆଉ ସିଏ ଭଗବତ ଧାମକୁ ଯାଉଛନ୍ତି, ଯାତ୍ରା କରୁଛନ୍ତି।
ଏଇଟା ନାହିଁ ସେ ଯୋ ଗୋପୀ ମାନେ ନୟନ କରିଥିଲେ ସେଟା କାହିଁ କରିବେ, ଆଖି ଦେଲେ ପଲକ କାହିଁ
କରିବେ, ଏବେ ଯାହା
ମନେ ପଡ଼ିଲା ତ 3-2-3-2-22 ତତ୍ତ୍ୟାଗ୍ରତନ
ଭଗବାନ ଭଗବାନଙ୍କର ଯେ ଲୀଳାକୁ ଦେଖିକିରି ଉଦ୍ଧବ ତାଙ୍କର ବହୁତ ମନୋଦିତ କରୁଛନ୍ତି, ଲୀଳା କରୁଛନ୍ତି, ଭଗବାନ ହେଇକି ମଧ୍ୟ ଏଇଭଳି ସବୁ ଲୀଳା କରୁଛନ୍ତି, ମାନେ ଭଗବାନ ହେଇକିରି ନିଜର ମାନେ ସିଏ ସମସ୍ତ ତାଙ୍କ ତଳେ କେହି ତାଙ୍କର ଉପରେ କେହି ନାହାନ୍ତି, ତାଙ୍କ ସମାନ କେହି ହେଇପାରିବେନି, କିନ୍ତୁ ସିଏ ଅନ୍ୟମାନଙ୍କୁ କିଙ୍କର ବୋଲି କାର୍ଯ୍ୟ କରୁଛନ୍ତି, ତତ୍ସ୍ୟ କଙ୍କର ମଳଂ ଭୂତାନ ମନୁଷ୍ୟମାନଙ୍କର କେମିତି ନା ଉଗ୍ରସେନ ଉଗ୍ରସେନର ବିଦ୍ରା ପୟନ୍ତ୍ୟାଙ୍ଗ ଯଦି ଉଗ୍ରସେନ ଏ ଉଦ୍ଧବ ଉଦ୍ଧବ ବିଦୁର ମୁଁ ଯେତେବେଳେ ଚିନ୍ତା କରୁଛି ମୋତେ ବହୁତ କଷ୍ଟ ଦେଉଛି ମନକୁ, କାହିଁକି ନା ଉଗ୍ରସେନ ଯିଏକି କୌଣସି ଆଶା ରଖିନଥିଲେ ସେ ରାଜା ହେବେ ବୋଲି, କଂସ ତାକୁ ବନ୍ଦୀ କରି ରଖିଥିଲା, କିନ୍ତୁ ଭଗବାନ ତାଙ୍କୁ ବିଧାରଣ କଲେ, କଂସକୁ ମାରିଲେ, ହତ୍ୟା କଲେ, ହତ୍ୟା କରିକିରି ଉଗ୍ରସେନକୁ ରାଜା କଲେ, ସେ ଚାହିଁଲେ ନିଜେ ରାଜା ହେଇପାରିଥାନ୍ତି, କିନ୍ତୁ ଉଗ୍ରସେନକୁ ରାଜା କଲେ, ପୁଣି ଉଗ୍ରସେନକୁ ରାଜା କରି କେମିତି ତାଙ୍କ ସହିତ ବ୍ୟବହାର କରୁଛନ୍ତି, ତାଙ୍କର ସେବା କେମିତି କରୁଛନ୍ତି, କିଙ୍କର ଭଳି ତାଙ୍କ ସେବକ ଭଳି ତାଙ୍କର ଚାକର ଭଳି ସେବା କରୁଛନ୍ତି। ତିଷ୍ଠନ୍ ନିଶନ୍ନ ପରମେଶ୍ ଧିଷ୍ଣେ ଯେତେବେଳେ ରାଜା ଉଗ୍ରସେନ ରାଜ ସିଂହାସନ ବସିଥିଲେ ସେତେବେଳେ ତାଙ୍କ ତଳେ ଭଗବାନ କୃଷ୍ଣ ଆସିକିରି ମୁଣ୍ଡ ନୁଆଁଇକିରି ତିଷ୍ଠନ୍ ନିଶନ୍ନ ପରମେଶ୍ ତାଙ୍କ ଉପରେ ନ ନେବୋଧେ ଦେବ ନିଧାରେ ଏ ଦେବଦେବ ଏ ମହାରାଜ ଏଇ ଶ୍ରବଣ କରନ୍ତୁ, ଏଇଭଳି ଭାବରେ ସବୁ ଆଜିର କାର୍ଯ୍ୟକ୍ରମ ସବୁ ରହିଛି, ଭାବରେ ସେ ଉଗ୍ରସେନକୁ ସବୁ ସମ୍ମାନ ପ୍ରଦର୍ଶନ କରିକି ତାଙ୍କୁ ସବୁ ତାଙ୍କର ସେବା କରୁଛନ୍ତି, ତେଣୁ ଭଗବାନ ହେଇକିରି ସବୁ ଏଇସବୁ ଚାକର କାର୍ଯ୍ୟ ସବୁ କରିଛନ୍ତି, ଏଗୁଡ଼ା ଚିନ୍ତା କଲାବେଳକୁ ଆମ ମନଟା ବହୁତ କ୍ଷୋଭ ହେଉଛି, ପ୍ରବୃଦ୍ଧ ହେଇଯାଉଛି, ବହୁତ ଦୁଃଖ କଷ୍ଟ ସେ ପାଉଛନ୍ତି। ଭଗବାନ ସ୍ୱୟଂ ତୁ ଅସାମ୍ୟ ତାଙ୍କ ସହିତ କି ସମାନ ହେଇପାରିବେନି, ଆଉ ଅତିଶୟ କଥା କ'ଣ କହିବା, ତାଙ୍କଠାରୁ କିଏ ଉର୍ଦ୍ଧ କେମିତି ହେବ, ସେ ହେଉଛନ୍ତି ତ୍ରଧୀଶ ତିନି ଲୋକର ସେ ହେଉଛନ୍ତି ମାଲିକ ଅଧୀଶ ନିୟନ୍ତ୍ରଣକାରୀ, ଏବଂ ସ୍ୱରାଜ୍ୟ ଲକ୍ଷ୍ମୀ ଆପ୍ତ ସମସ୍ତ କାମ, ଆଜି ଯେଉଁ ଲକ୍ଷ୍ମୀଙ୍କର ପୂଜା କରୁଛ ସେ ଲକ୍ଷ୍ମୀ ମଧ୍ୟ ତାଙ୍କର
ସବୁ କାମ କରନ୍ତି,
ସମସ୍ତ କାମନା ପୂରଣ କରନ୍ତି, ଲକ୍ଷ୍ମୀ ସ୍ୱରାଜ୍ୟ ଲକ୍ଷ୍ମୀ
ସବୁ କାମନା ପୂରଣ କରନ୍ତି,
କାମନା ପୂରଣ କରନ୍ତି ନୁହଁ ଯେ ସିଏ ନ ଚାହିଁଲେ ଭଗବାନ କାମନା ପୂରଣ ହେଇପାରିବନି, ସେ ତାଙ୍କ ସେବା କରିବା ପାଇଁ ସବୁ ଦଉଛନ୍ତି, ସେ ଶକ୍ତି ମଧ୍ୟ ଭଗବାନ ଦେଇଛନ୍ତି
ଖୁସି କରିବା ପାଇଁ ମୁଁ ସବୁ କିଛି
ବଳିଙ୍ଗ ଭରତ ବି ସ୍ଥିର ଲୋକ ପାଳି, ଏବଂ ଲକ୍ଷ୍ମୀ ତ ଯାହା ସେବା କରୁଛନ୍ତି କରୁଛନ୍ତି, ଲୋକପାଳ ମାନେ ମଧ୍ୟ ତାଙ୍କର ବିଭିନ୍ନ ପ୍ରକାର ଉପହାର ଆଣିକି ଭଗବାନ ପ୍ରଦାନ କରୁଛନ୍ତି, ଯେମିତି ତମେ ଆଜି ଫୁଲ ଫଳ ଇତ୍ୟାଦି ସବୁ ଭଗବାନଙ୍କୁ ଅର୍ପଣ କଲ, ସେମିତି ବିଭିନ୍ନ ପ୍ରକାର ଲୋକପାଳ ମାନେ ଆସି ଭଗବାନଙ୍କର କାହିଁକି ଲାଇଟ୍ ଲାଗିଲେନି,
ଏ ପୁରା ପଳି ସରିଗଲେନି
ସରିଗଲେ ସେମାନେ ପ୍ରଦାନ କରିକିରି ଉପହାର ପ୍ରଦାନ କରିକିରି କିରୀଟ କୋଟି ଏଦପାଦ ପୀଠ କୋଟି କୋଟି ସଂଖ୍ୟାରେ ଲୋକପାଳ ମାନେ ଆସି ଭଗବାନଙ୍କର ପାଦ ପଦ୍ମରେ ସବୁ ତାଙ୍କର କିରୀଟି ତାଙ୍କର ମୁକୁଟ ଲଗେଇକିରି সে ভগবান প্রণাম করছেন। জনপালকূটম জিঘাপায়ী গোটে আশ্চর্য কথা চিন্তা করছেন, আশ্চর্য অহু অহু মানে আশ্চর্য কৃপাড়ে তা চিরস্বয়ং করছেন ভগবান কৃপাড়তা কি আশ্চর্য করছেন কিভাবে কৃপাড়তা ভগবানকর গাড়কুট রূপ বিষ বলছিল বিরাট বিরাট স্থান বন্যা করা যাইছে না কাটিকি সব ইয়ে করছিল সে স্থানের আছে না বিষ লগাইছে সেটি গোটে ড্রম কুইন্টাল বিষ আনিকি লগাইকি যাচ্ছে সনকাল কুটম জিঘা কোন পাই করছে তো না জিঘা সে মোর স্থানের মুহ দেলা মানে কৃষ্ণ শিবান সমস্ত মারিয়া পাই আসছে খালি যে কৃষ্ণ মারিয়া পাই আসছে না কারণ সে যে ইয়ে হলা কংস যেতবে দেবকীঙ্কর অষ্টম গর্ভ দেখিলা গোটে কন্যা তাকে মারিয়া পাই বসছন্তি সেতবে কন্যা তাঙ্ক হাতরু পড়ে যাইকি দশ পূজার পরে আবির্ভাব দুর্গার পরে আবির্ভাব হয়েকি তা কিন্তু তু এসব কার্যক্রম কর তোর যে শত্রু সে অন্য স্থানে জন্ম নিয়েছেন কারণ কংস যে তাঙ্কর ভক্ত তাঙ্কর আরাধ্যা দেবী সে তেমন এগুলো সব কহিকি কংস সব চিন্তা করছেন কম হব তাপরে সেটু অবশ্য দুর্গা আদি মনা কল করে তু এসব যে কার্য করুছু লোক জীব হত্যা সব করছু ওটা সব বন্ধ কর তু এসব কর না কার্য এসব পাপ কার্য কর না কিন্তু সে তার যে অষ্টমল্ল সব অনেক চাণুর মুস্কিকিতের সব অনেক মন্ত্রী পরিষদ সব অনেক সব অসত ব্যক্তি মানে সব অনেক তাঙ্ক সহ পরামর্শ করিকি সি কহলে কিছু চিন্তা করেনি তোমার শত্রু তো জন্ম হয়েছি আমি যেতে আ ভিতরে মাসক ভিতরে কি আ ভিতরে যেতে জন্ম জন্ম জনে যাইছি সমস্ত মারিদেব তো গলা সরলা আর সমস্ত মারিযে তেমন পুতনা বাহারে সে কথা কলে পুতনা লোক বাড়াঘ্নি দশম স্কন্ধের বর্ণনা করিবে সুখদেব শঙ্কর গীত মাধব লোক মারিয়া পাই সে না তা না হচ্ছে পুতনা পুতনা লোক বাড়াঘ্নি রাক্ষসী সে রুদ্রাসন সে প্রাণী কেউ নথিলা রুধির রক্ত পড়ুছে এভাবে রাক্ষস সেই রাক্ষসীকু যেতবে স্তনকাল কুটম জিঘাংশ পায় জপি অসাধ্য এত অসাধ্য ব্যক্তি লা সেই কৃষ্ণ প্রথমে সে আসি কৃষ্ণ পাখে পৌঁছে জিঘা অবশ্য মথুরা বাহারে সমস্ত মারিছি মথুরা বাহারে সব পিলা মারিছি তেমন মোর গোটে ধারণা লা যে ভগবান সে আসলে সে মৃত্যুবরণ কলে ভগবান তো রক্ষা করিপারে মু চিন্তা করছি কিন্তু হলাদ থেকে কহিলেন সে যে অন্য মারিছেন সে অসুর সন্তান সব সে ভগবান পুতনা মাধ্যমে সে সব হত্যা করছেন ভগবান ছদিনের হয়েকি তাঙ্কর শিশু বিনাশ হয়েছে দুষ্কৃতা দুষ্কৃত মানুষ বিনাশ করছেন পুতনা মাধ্যমে বিনাশ করছেন কিন্তু ভগবান যেমন ভক্ত হব গোপ বাহারে সব মানে কি আসছে না মথুরার শিশু প্রকৃতি আসছে তেমন আসলা বেড়ে এটি আজ পৌঁছে গেছেন সে যে বৃন্দাবনরে ভগবান যে স্নান করছেন সুতিকা গুরুরা অনেক সে সুতিকা ঘরে এসব শ্লোক কহিলার তো গোটে গোটে ঘন্টা দরকার মিনিমাম আমার ভাই অল্প বুদ্ধিমান ব্যক্তি পাই কিন্তু আমি গোটে মিনিটে সারিয়া পড়ে এত বড়ি এইভাবে ভাবে ভগবান মারিয়া পাই যেত আসিছি না ভগবান তার স্তন্যপান করে তার প্রাণীকে মধ্যে নাশ করেছে লেবে গতি ধারণ তত্ন্য তাঙ্ক ধাতা আমার বিশ্বনাথ ঠাকুর ঠাকুর কৌশল এ সুদর স্বামী কৌশল ধাতা তাঙ্কর দুইজন থিলে অনেক ধাতা থাইপার দুইজন ধাতা কথা কৌশল ইয়ে বিশ্বনাথ ঠাকুর কৌশল অম্বিকা কিলিম্বা ধাত্রীকে ଅମ୍ବିକା ଆଉ କିଳିମ୍ବା ଦୁଇ ଜଣ ଭାତୃ ତାଙ୍କ ଥିଲେ, ତାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ଏଇ ୟାକୁ ଦେଲେ ବକି ବା ପୁତନା ତାଙ୍କ ଧାତ୍ରୀ, ତାଙ୍କୁ ପାଳନ କରୁଥିଲେ, ଲାଳନ ପାଳନ କରୁଥିଲେ ସୁଦର୍ଶନ କହୁଛନ୍ତି ଯେ ଯଶୋଦାଙ୍କୁ ଯେଉଁଭଳି ମାତାଙ୍କ ସ୍ଥାନ ଦେଇଥିଲେ ଧାତ୍ରା ଯଶୋଦାୟା ବୋଲି ସେ କହୁଛନ୍ତି, ସେଇ ଯଶୋଦାଙ୍କର ମାତାଙ୍କ ଭଳି ସ୍ଥାନ ଏଇ ପାଖକୁ ଦେଲେ ରେଭେ ଗତି। ଆଉ କିଏ ଅନ୍ୟ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହା ଶରଣ ଯିବା? ଭଗବାନ ମହାରାଜ କହୁଛନ୍ତି ଯେ ଦି ଲର୍ଡ ଆକ୍ସେପ୍ଟ ଦି ଲିଷ୍ଟ କ୍ୱାଲିଫିକେସନ ଅଫ୍ ଦ ଲିଭିଂ ଏଣ୍ଟିଟି ଆଣ୍ଡ ଆୱାର୍ଡସ ହିମ୍ ଦ ହାଇଏଷ୍ଟ ଆୱାର୍ଡ ଆୱାର୍ଡ। ଭଗବାନ ଜଣେ ବ୍ୟକ୍ତିର ଜୀବର ସବୁଠାରୁ ଅତି ଅଳ୍ପ ଗୁଣ ଟିକେ ରହିଛି, ଅଳ୍ପ ଗୁଣ କ'ଣ କ୍ୱାଲିଫିକେସନ ତାହା କ'ଣ ଥିଲା ବକିର? ଯେ ସେ ସ୍ତନ୍ୟପାନ କରେଇଲା, ମହାର କାର୍ଯ୍ୟ କରେଇଲା, ତେଣୁ ଏତିକି ଗୁଣ ଟିକେକୁ ସେ ଗ୍ରହଣ କରିକିରି ଆୱାର୍ଡ ସିମ୍ ଦ ହାଇଏଷ୍ଟ ରିୱାର୍ଡ। ସବୁଠାରୁ ତାର ଫଳ କେତେ ପାଇବା କଥା, କିନ୍ତୁ ହାଇଏଷ୍ଟ ରିୱାର୍ଡ ସବୁଠାରୁ ଅଧିକ ଫଳ ପ୍ରାପ୍ତ ହେଲା। ଜଣେ ଗୋଟେ ତମେ ଏକ କାମ କରୁଛ, 4,000-5,000 ପାଉଛ ବୋଲି ତମ ମନ ଦୁଃଖ, ଏତିକି ଟଙ୍କା 5 କୋଟି ଟଙ୍କା ଦିଆଯାଆନ୍ତା କି 20,000,000,000 ଟଙ୍କା ଦିଆଯାଆନ୍ତା, କ'ଣ ଭଗବାନଙ୍କ ସେବା କଲେ ସେଭଳିଆ ଅଳ୍ପ ଟିକେ ସେ ଯେଉଁ ଭଗବାନ ଭଗବତୀତରେ କହିଛନ୍ତି ସ୍ୱଳ୍ପମପ୍ୟାସ୍ୟ ଧର୍ମସ୍ୟ ତ୍ରାୟତେ ମହତ୍ତ୍ୱ ଭାଇ, ଅତି ଅଳ୍ପ ଜଣେ ଭଗବାନଙ୍କ ସେବା କଲେ ସେ ବହୁତ ବଡ଼ ବିପଦ ତାକୁ ରକ୍ଷା କରିବ। ତେଣୁ ସୁଦର୍ଶନ କହୁଛନ୍ତି ଯେ ଭକ୍ତ ବେଶ ମାତ୍ରେଣ ଯ ସଦ୍ଗତି ଦତ୍ତବାନ ଇତ୍ୟର୍ଥ, ଭକ୍ତ ବେଶ ସେ ଧାରଣ କରିଛି, ଭକ୍ତ ବେଶ ଧାରଣ କରି ସେ ସଦ୍ଗତି ପ୍ରାପ୍ତ ହେଲା, ସଦ୍ଗତି ଦତ୍ତବାନ। ଆଉ ଯେଉଁମାନେ ପ୍ରକୃତ ଭକ୍ତ ତାଙ୍କ କଥା କ'ଣ କହିବା, ତେଣୁ ଆଉ କାହାର ଆମେ ଭୋଜନ କରିବା? ତାପରେ
3, 4, 16
ଚତୁର୍ଥ ଅଧ୍ୟାୟ, କାରଣ ଚତୁର୍ଥ 3, 4 ଚତୁର୍ଥ ଅଧ୍ୟାୟ ତୃତୀୟ ସ୍କନ୍ଧ 16 ଶ୍ଳୋକ କର୍ମଣ୍ୟସ୍ୟ ଦୁର୍ଗାଶ୍ରୟଧାରୀପଳାୟଣ କାଳାତ୍ମନଜ୍ଞାନଦାରୁଦାସ୍ୟ। ଆଉ ଗୋଟେ ଭଗବାନଙ୍କର ଆଶ୍ଚର୍ଯ୍ୟ ଗୁଣ ସବୁ ତାଙ୍କ କର୍ମାଣି ଅନ୍ୟସ୍ୟ, ଭଗବାନ କର୍ମ କରୁଛନ୍ତି ଆମେ କାହିଁ କର୍ମ କରୁଛେ? ମୁଁ ଯେଉଁ ନେଉଛି ଚାହୁଁଛି BRS ନେଉଛି, ନା ନା ନିଅ ନା, କାହିଁକି ପଇସା ପାଉଛି ମାସକୁ ମାସ? ଲୋକମାନେ ଯେଉଁ କର୍ମ କରୁଛନ୍ତି କ'ଣ ପାଇଁ କରୁଛନ୍ତି? ପଇସା ଦରକାର ତାଙ୍କର। ତୁମର ପୁଅମାନେ ଯେଉଁ ଚାକିରି କରୁଛନ୍ତି ଯାଇକି ରହୁଛନ୍ତି ଏଠି ଦୂରରେ ରହୁଛନ୍ତି ପଇସା ରୋଜଗାର ଅନିହ, ତାଙ୍କର କୌଣସି ରହିଛି ଆବଶ୍ୟକତା ରହିଛି, କିନ୍ତୁ ଭଗବାନଙ୍କର କ'ଣ ଦରକାର କି ପଇସା? ଅନିହ ତାଙ୍କର କୌଣସି ଇଚ୍ଛା ନାହିଁ, କୌଣସି ଗୁହା ନାହିଁ, କିନ୍ତୁ ତଥାପି ସେ କର୍ମ କରୁଛନ୍ତି। ଭାବ ଅଭବଶ୍ୟତେ, ପୁଣି ଭଗବାନ ଜନ୍ମଗ୍ରହଣ କରୁଛନ୍ତି, ଯେହେତୁ ତାଙ୍କର ଜନ୍ମ ନାହିଁ ଅଜନ୍ମା ସିଏ, ଭବ ଅଭବଶ୍ୟତେ। ପୁଣି ଦୁର୍ଗାଶ୍ରୟ ଥାରି ଭୟାତ ପଳାୟନ କାଳାତ୍ମନ, ଯଦିଓ କାଳ ସ୍ୱୟଂ ମୃତ୍ୟୁ ମଧ୍ୟ ତାଙ୍କୁ ଭୟ କରୁଛନ୍ତି, କାଳାତ୍ମନ ସିଏ କାଳ ସ୍ମୀ ଲୋକ କ୍ଷୟକୃତ ଭଗବତ ଗୀତାରେ ଭଗବାନ କହିଛନ୍ତି ମୁଁ କାଳ, କିନ୍ତୁ କାଳ ମଧ୍ୟ ଭଗବାନଙ୍କୁ ଭୟ କରୁଛନ୍ତି, କିନ୍ତୁ ତଥାପି ସେଇ ଭଗବାନ ଦୁର୍ଗାଶ୍ରୟ ଥାରି ଭୟାତ ପଳାୟନ କାହାଠାରୁ ପଳେଇ ଯାଇଛନ୍ତି? କେଉଁ ହରି ଭୟାତ କେଉଁ ଶତ୍ରୁଙ୍କୁ ଭୟ କରି ପଳେଇ ଯାଇଛନ୍ତି? ନା କଳଜନ ପଳେଇ ଯାଇଥିଲେ, କିନ୍ତୁ ସେ ତାକୁ ତାଙ୍କୁ ହତ୍ୟା କରିଛନ୍ତି। ତାପରେ ଜରାସନ୍ଧ 17 ତାଙ୍କୁ ପରାସ୍ତ କରିଛନ୍ତି, 23 ଅକ୍ଷୁଣୀ ସୈନ୍ୟକୁ ସବୁ ବିଧାରଣ କରିଛନ୍ତି, ପ୍ରତି ଥର 23 ଅକ୍ଷୁଣୀ ସୈନ୍ୟ ସେ ଆଣିକି ଆସୁଥିଲା ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ, ସବୁଥିରେ ସେ ହାରିଥିଲା, 17 ଥର ହାରିଥିଲା, କିନ୍ତୁ 18 ଥର ଭଗବାନ ଗୋଟେ ପାହାଡ଼ ଉପରୁ ପଳେଇ ଯାଇକିରି ସେଠୁ ଡେଇଁ ପଡ଼ିଛନ୍ତି। ହାରି ଭୟାତ ହରି ଭୟାତ ପଳାୟନମ, ଶତ୍ରୁ ଭୟରୁ ସେ ପଳାୟନ କରୁଛନ୍ତି, କିନ୍ତୁ ଭଗବାନଙ୍କ ନାମ ହେଇଛି ଗୋଟେ ରଣଚୋର, ଦାକ୍ଷିଣାତ୍ୟରେ ତାଙ୍କର ସେ ମୂର୍ତ୍ତି ରହିଛି, ରଣଚୋର ମୂର୍ତ୍ତି ରହିଛି। ପୁଣି ଯତ୍ କାଳାତ୍ମନ ଯତ୍ ପ୍ରମଦାଯୁତାଶ୍ରୟ ସ୍ୱାତ୍ମନ ରଥେ, ଭଗବାନ ଏଠି ଯେଉଁ ଭୌତିକ ଜଗତରେ ପ୍ରମଦା କହିଲେ ସ୍ତ୍ରୀ, ସ୍ତ୍ରୀ ପୁରୁଷ ସ୍ତ୍ରୀ ସଙ୍ଗ ଯେଉଁ ହେଉଛି କ'ଣ ପାଇଁ ହେଉଛି ନା ତାଙ୍କର ଆକର୍ଷଣ ରହିଛି, ପୁରୁଷକୁ ସ୍ତ୍ରୀ ଆକର୍ଷଣ କରୁଛି, ସ୍ତ୍ରୀକୁ ପୁରୁଷ ଆକର୍ଷଣ କରୁଛି, ପ୍ରମଦା ଯୁତାଶ୍ରୟ, ତେଣୁ ଧରି ବିବାହ ବନ୍ଧନ କରୁଛନ୍ତି, ପିଲା ଛୁଆ ଇତ୍ୟାଦି ସବୁ ରହୁଛି, କିନ୍ତୁ ଭଗବାନଙ୍କର କୌଣସି ଆକର୍ଷଣ ଅଛି କି? ଭଗବାନ ସେ ସ୍ୱାତ୍ମନ ରତି, ଆତ୍ମାରେ ସେ ଆନନ୍ଦ ପାଆନ୍ତି, ଆଉ କାହା ପ୍ରତି ସେ ଆକର୍ଷିତ ହୁଅନ୍ତିନି। ପୁରୁଷ ଯେମିତି ଗୋଟେ ସ୍ତ୍ରୀ ପ୍ରତି ଆକର୍ଷିତ ହେଇଯାଏ, ସେଭଳି ଭଗବାନ ଆକର୍ଷିତ ହୁଅନ୍ତିନି, କାରଣ ସେ ହେଉଛନ୍ତି ସ୍ୱାତ୍ମନ ରତି, ଆତ୍ମାରେ ସେ ଆକର୍ଷିତ, ଆତ୍ମା ଆନନ୍ଦ ପାଉଛନ୍ତି, ଆଉ କାହା ସେ ଆନନ୍ଦ ପାଉନାହାନ୍ତି। କିନ୍ତୁ ହେଲେ ମଧ୍ୟ ସେ ପ୍ରମଦା ଦାସ 16,108 ରାଣୀଙ୍କ ସହିତ ଇଏ କରିଛନ୍ତି, ଗୃହସ୍ଥ ଆଶ୍ରମ କରିଛନ୍ତି, ପୁଣି ଗୋପୀମାନଙ୍କ ସହିତ ବୃନ୍ଦାବନରେ ଅନେକ ଗୋପୀମାନଙ୍କ ସହିତ ତାଙ୍କ ସବୁ ରାସଲୀଳା ସବୁ କରୁଛନ୍ତି। ତେଣୁ ଏପରି ସବୁ ଚିନ୍ତା କଲେ ଧୀର ବିଧା ମିହ କିଜ୍ଞତି, ମୋର ଯେଉଁ ବୁଦ୍ଧି ଅଛି ଶୀଘ୍ର ବୁଦ୍ଧି, ସେ ବୁଦ୍ଧିଟା ମଧ୍ୟ ହେଇଯାଉଛି, ବିଧାରଣ ହେଇଯାଉଛି। ଭଗବାନ କେମିତି ଏସବୁ କରୁଛନ୍ତି? ସେ ତ ତାଙ୍କର କିଛି ଦରକାର ନାହିଁ, ପୁଣି କାହିଁକି କର୍ମ କରୁଛନ୍ତି? ତାଙ୍କର ତ କିଛି ଜନ୍ମ ନାହିଁ, ସେ ପୁଣି କେମିତି ଜନ୍ମ ନେଉଛନ୍ତି? ସେ ତ ସମସ୍ତେ ତାଙ୍କ ଭୟରେ ରହୁଛନ୍ତି, କିନ୍ତୁ ସିଏ ପୁଣି କେମିତି ହରିଭାବରେ ସତୁଭାବରେ ପଳାୟନ କରୁଛନ୍ତି? ସେ ତ ସ୍ୱାତ୍ମନରତି ଆତ୍ମାରାମ, ସେ ପୁଣି କେମିତି ସ୍ତ୍ରୀ ଗ୍ରହଣ କରୁଛନ୍ତି? ଏକଥା ଚିନ୍ତା କଲେ ଜଣଙ୍କର ବୁଦ୍ଧି କାର୍ଯ୍ୟ କରିବାନି, ବୁଦ୍ଧି କାର୍ଯ୍ୟ
କରିବାନି,
ଚିନ୍ତା ଭେଦାଭେଦ ଚିନ୍ତା ଭେଦାଭେଦ ସତ୍ୟ ରହିଛି। ଆଜିର ଏ ଶ୍ଳୋକ ସବୁ, ଆଜି ହେଲା 29/11/2012 34 ମିନିଟ୍, ଏଇଟା ହେଇଛି 26 ମିନିଟ୍ 44 ସେକେଣ୍ଡ ହେଲା। ହରେ କୃଷ୍ଣ।